వాసుదేవాయ. శ్రీమద్ భాగవతం ఏకాదశ స్కంద త్రయోదశ అధ్యాయ శ్రీ భగవాన్ వాచ శ్లోక చదుష్ మనసావదశా దృష్ట్యా గృహదేన్యైరపీంద్రై అమేవానమతన్యాదితి బుద్ధ్యాదమంజసా. తనకి 13 అధ్యాయరే హంసగీతి. ଭଗବାନଙ୍କର ଅନେକ ଅବତାର ଅଛନ୍ତି, ତା ଦେହରେ ଗୋଟିଏ ଅବତାର ହେଉଛନ୍ତି ହଂସ. ହଂସ ଅବତାରରେ ଭଗବାନ ଆସି ଜ୍ଞାନ ଦେଇଛନ୍ତି 4 କୁମାର ସନକ ସନାତନ ସନାତନ ସନତ କୁମାର ରେ ବ୍ରହ୍ମାଙ୍କୁ ତାଙ୍କର 4 ପୁତ୍ର ଏଭଳି ପ୍ରଶ୍ନ ପଚାରିଲେ ଯେ ତାର ଉତ୍ତର ସେ ଦେଇପାରିଲେ ନାହିଁ। ତେଣୁ ଏଇ ଯେଉଁ ଯୋଗର ସୂକ୍ଷ୍ମ ଗତି ବିଷୟରେ ସେ ପ୍ରଶ୍ନ ପଚାରିଥିଲେ, ଅନ୍ତିମ ତତ୍ତ୍ୱ କ'ଣ ଯୋଗର, ଏସବୁ ଯେତେବେଳେ ପଚାରିଥିଲେ ବ୍ରହ୍ମା ମଧ୍ୟ ତାର ଉତ୍ତର ଦେଇପାରିଲେ ନାହିଁ। ତେଣୁ ସେ ଯେତେବେଳେ ଚିନ୍ତା କରୁଥିଲେ ଭଗବାନ ହଂସ ରୂପରେ ଆବିର୍ଭାବ ହେଲେ, ହଂସ ରୂପରେ ଯେତେବେଳେ ଆବିର୍ଭାବ ହେଲେ 4 କୁମାର ବ୍ରହ୍ମାଙ୍କ ସହିତ ଯାଇ ତାଙ୍କୁ ପ୍ରଣାମ କରି ପ୍ରଶ୍ନ ପଚାରିଲେ, ପ୍ରଭୁ ଆପଣ କିଏ, ଏମିତି ପଚାରିଲେ। ବଦନ୍ତି ଭଗବାନ ତାଙ୍କ ପ୍ରଶ୍ନର ଉତ୍ତରରେ ସନକାଦେ ଯେଉଁ ପ୍ରଶ୍ନ ପଚାରିଥିଲେ, ପ୍ରଶ୍ନ ହେଉଛି ଗୁଣେଷୁ ଆବିଶତେ ଚେତୋ ଗୁଣାଶ୍ଚେତସି ଚ ପ୍ରଭୋ କଥମ ଅନ୍ୟୋନ୍ୟ ସନ୍ତ୍ୟାଗୋ ମୁମୁକ୍ଷୋରତିତି ତୀର୍ଷତୁ। ଗୁଣରେ ତ ଚେତ ବା ହୃଦୟ ପବିତ୍ର ହୋଇଯାଇଛି ଏବଂ ଗୁଣ ତାକୁ ଛାଡ଼ିପାରୁନି କି ସେ ଗୁଣକୁ ଛାଡ଼ିପାରୁନାହିଁ, ତାହେଲେ କେମିତି ସେଥିରୁ ଜଣେ ମୁକ୍ତ ହୋଇପାରିବ। ଏହି ପ୍ରଶ୍ନର ଉତ୍ତର ଚିନ୍ତା କରି ଉତ୍ତର ଦେଇପାରିଲେ ନାହିଁ ବ୍ରହ୍ମା। ତେଣୁ ଯେତେବେଳେ ସେ ଚିନ୍ତା କରୁଛନ୍ତି କେମିତି ଆର ଉତ୍ତର ଦିଆଯିବ, ଭଗବାନ ନିଜେ ଧର୍ମ ରୂପରେ ଆସି ସେସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେଣୁ ସେ କହୁଛନ୍ତି ମନସା ବଚସା ଦୃଷ୍ଟିଆ ଗୃହିତେ ଅନେଇ ରବୀନ୍ଦ୍ରିୟ ଅହମେବ ନ ମତୋନ୍ୟ ଇତି ବୁଦ୍ଧିମଞ୍ଜସା। ଯେଉଁମାନେ ମନରେ ହଉ ମନସା ବଚସା, ମନରେ ହଉ ବା ବଚନରେ ହଉ ବା ଚକ୍ଷୁ ଦ୍ୱାରା ହଉ ବା ଅନ୍ୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ହଉ, ଯାହା ଅହମ୍ ଏବ ନ ମତୋନ୍ୟ, ସବୁକିଛି ହେଉଛି ମୁଁ, ମୋଠାରୁ ଅନ୍ୟ କିଛି ନାହିଁ। ବୁଦ୍ଧ ମଞ୍ଜସା, ଏଇଭଳି ଭାବରେ ତତ୍ତ୍ୱ ବିଚାର ଜଣେ ଯଦି କରିବ ତାହେଲେ ସେ ଏଇଭଳି ଭାବରେ ଜାଣିବ ସବୁକିଛି ହେଉଛି ଭଗବାନଙ୍କର। ପରମେଶ୍ୱର ପକ୍ଷଂ ଦୁଷୟତି ମନସେତି, ଭଗବାନ ଜଣେ ଭୌତିକ ଭଗବାନଙ୍କୁ ଭୁଲି ଯାଇଥିବାରୁ ଏ ଭୌତିକ ଜଗତରେ ଗୁଣ ଦ୍ୱାରା ବନ୍ଦୀ ହେଇକି ରହିଛି। ସତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଦ୍ନତି ମହାବାହୋ ଦେହେ ଦେହି ନମ ବ୍ୟୟମ। ସତ୍ୱ ରଜତମ ଏ ତ୍ରିଗୁଣ ଯେଉଁ ରହିଛି ଭୌତିକ ଜଗତରେ, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତା, ତାକୁ ନିଜେ ଚେଷ୍ଟା କରିଲେ ମୁକ୍ତ ହୋଇପାରିବ ନାହିଁ, ଭଗବାନଙ୍କ ଶରଣରେ ଗଲେ ହିଁ ଜଣେ ମୁକ୍ତ ହେବ। ତେଣୁ ଯଦି ସେ ଅନାଦିକାଳରୁ ଏଇ ଗୁଣ ଭିତରେ ରହିଛି, ଯଦି ସେ ଜଣେ ଗୁରୁଦେବଙ୍କ ଆଶ୍ରୟ କରି ଭଗବାନଙ୍କର ଭଜନ କରିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଏଭଳି ଭାବରେ ଯଦି ଭଜନ କରିବ ତାହେଲେ ଗୁଣରୁ ମୁକ୍ତ ହେଇପାରିବ, ନହେଲେ ଜଣେ ମୁକ୍ତ ହେଇପାରିବ ନାହିଁ। ଏହି ପ୍ରଶ୍ନ ମଧ୍ୟ ଅର୍ଜୁନ ପଚାରୁଥିଲେ ଭଗବାନଙ୍କୁ, ପ୍ରଭୁ ଗୁଣରୁ କେମିତି ଜଣେ ମୁକ୍ତ ହେବ? ମାଂଚ ଯୋଗ ବ୍ୟବିଚାରିଣା ଭକ୍ତି ଯୋଗ ନା ସେବତେ ସ୍ୱଗୁଣାନ ସମତି ଦେଇତାନ ବ୍ରହ୍ମ ଭୂୟା କଳ୍ପତେ। ଯେଉଁମାନେ ଭଗବାନଙ୍କର ଭଜନ କରିବେ ସେମାନେ ହିଁ ଗୁଣରୁ ଉର୍ଦ୍ଧକୁ ଯିବେ, ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହୋଇପାରିବେ, ନହେଲେ ଅନ୍ୟମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଜ୍ଞାନ ଦେବା ପରେ ସନଗଦି ଅନ୍ୟମାନେ ସେମାନେ ବହୁତ ଆନନ୍ଦିତ ହେଲେ ଏବଂ ତୈରହଂ ପୂଜିତ ସମ୍ୟକ ସଂସ୍ତୁତ ପରମର୍ଷି ଭି ପ୍ରତ୍ୟୟାୟ ଶୋକଂ ଧାମ ପଶ୍ୟତ ପରମେଶ୍ୱର। ବ୍ରହ୍ମା ଦେଖୁଛନ୍ତି ହଂସ ହୋଇଗଲେ, ଅଦୃଶ୍ୟ ହୋଇଗଲେ, ଭଗବାନ ଏଠି ମଧ୍ୟ ଅଛନ୍ତି, କିନ୍ତୁ ସେଇ ପ୍ରେମ ରୂପକ ଅଞ୍ଜନ ଯେଉଁମାନଙ୍କ ଚକ୍ରୁ ଅଛି ସେମାନେ ଭଗବାନ ଦେଖିପାରିବେ, ନହେଲେ ସେ ଦେଖିପାରିବେ ନାହିଁ। ଭଗବାନ ସେଇଠି ଅଛନ୍ତି, ପୁଣି ସେଇଠୁ ମଧ୍ୟ ଉଭେଇ ଯାଉଛନ୍ତି। ଭଗବତ ଗୀତାରେ ଗୋଟେ ଶ୍ଳୋକ କହିଛନ୍ତି ସେଇଭଳି ଭାବରେ, ତମେ କହିପାରିବନି ତ, ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଢ଼ାତି ଲୋକ ମାଭଜ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ମୂର୍ଖମାନଙ୍କ ପାଖରେ ସେ ପ୍ରକାଶିତ ହୁଅନ୍ତି ନାହିଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଭଗବାନ ନିଜକୁ ପ୍ରକାଶ ନ କରିବା ପାଇଁ ଭକ୍ତଙ୍କ ପାଖରେ ସେ ଛପିକି ରହିପାରନ୍ତି ନାହିଁ। ତେଣୁ ସେଭଳି ଭାବରେ ତେର ଅଧ୍ୟାୟରେ ପ୍ରଶ୍ନ ପଚାରିଲା ପରେ ଚତୁର୍ଦ୍ଦଶ ଅଧ୍ୟାୟରେ ଉଦ୍ଧବ ପଚାରୁଛନ୍ତି, ପ୍ରଭୁ ବଦନ୍ତି କୃଷ୍ଣ ଶ୍ରେୟାଂସି ବହୁନି ବ୍ରହ୍ମବାଦିନ ତେଷାଂ ବିକଳ୍ପ ପ୍ରାଧାନ୍ୟ ମୁଦା ହୋ ଏକ ମୁଖ୍ୟତା। ପ୍ରଭୁ ବେଦରେ ହଜାର ଅନେକ କଥା, ଅନେକ ଲୋକ ଅନେକ ପ୍ରକାର କହୁଛନ୍ତି, ତାର କାରଣ କ'ଣ? ବେଦ ତ ଆପଣଙ୍କୁ ପୂଜା କରିବା କଥା କହିବା କଥା, କାହିଁକି ଅନ୍ୟ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ କଥା କିଏ କହୁଛନ୍ତି, କିଏ ଦେବତା ପୂଜା କର, କିଏ କହୁଛନ୍ତି ଯକ୍ଷରାକ୍ଷସ ପୂଜା କର, ଏସବୁ। ତେଣୁ ଭଗବାନ କହୁଛନ୍ତି, ଉଦ୍ଧବ ତୁମେ ଗୋଟେ ଭଲ ପ୍ରଶ୍ନ ପଚାରିଛ, ତେଣୁ ତାର ଉତ୍ତରରେ ଏ ଯେଉଁ ଭଗବାନ ମୋ ଯେଉଁ ବାଣୀ ଯେଉଁ ଜ୍ଞାନ ଦେଇଛି ଏଇଟା କାଳେନ ନଷ୍ଟା ପ୍ରଳୟୀ ବାଣିୟଂ ବେଦ ସଂଗୀତା ମୟାଦୋ ବ୍ରହ୍ମଣେ ପ୍ରୋକ୍ତ ଧର୍ମ ଯଶ୍ୟାଂ ମଦାତ୍ମକ। ଭଗବାନ କହୁଛନ୍ତି, ଉଦ୍ଧବ ଏ ପ୍ରଥମେ ମୁଁ ଏ ଜ୍ଞାନ ଦେଇଥିଲି ବ୍ରହ୍ମାଙ୍କୁ, ତାପରେ ସବୁ ଆସ୍ତେ ଆସ୍ତେ କାଳ ଦ୍ୱାରା ନଷ୍ଟ ହୋଇଗଲା। ଏଭଳି ଶୋକ କହିଛନ୍ତି ଭଗବତ ଗୀତାରେ ଅର୍ଜୁନଙ୍କୁ, କହିଛନ୍ତି ସକାଳ ନିୟମତା ଯୋଗ ନଷ୍ଟ କରନ୍ତା ଇମଂ ବ୍ୟବସ୍ଥିତ ଯୋଗ ପ୍ରତ୍ୟବାନ ହୁଅନ୍ତ। ବ୍ୟବସାନ ସୂର୍ଯ୍ୟ ଦେବତା ବ୍ୟବସାନକୁ ଭଗବାନ କହିଥିଲେ, ସେ ଆସ୍ତେ ଆସ୍ତେ କାଳ ଦ୍ୱାରା ନଷ୍ଟ ହୋଇଗଲା। ତେଣୁ ଆଠଟି ଶ୍ଳୋକରେ ଭଗବାନ କହୁଛନ୍ତି, ଭୃଗୁ ମରିଚି ଅତ୍ରି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଏ ସାତ ଜଣ ଏମାନେ ପ୍ରଜାପତି ଓ ମହର୍ଷି, ଯେଉଁ ତାଙ୍କର ଯାହାଙ୍କର ଶରୀରରେ ଘର୍ମ ବା ଦୁର୍ଗନ୍ଧ ନଥାଏ ସେମାନେ ହେଉଛନ୍ତି କିଙ୍ଗ ଦେବ। ତେଣୁ ଏମାନେ ସବୁ ଏମାନେ କିନ୍ନର କିଂ ମନୁଷ୍ୟ କିଂ ପୁରୁଷ ଏମାନେ ସମସ୍ତେ ରଜସ୍ତମ ଦ୍ୱାରା ଆକୃତ ହୋଇକରି ସତ୍ୱ ରଜସ୍ତମ ଦ୍ୱାରା ହୋଇକରି ବେଦର ଅର୍ଥକୁ ଅଲଗା ପ୍ରକାର କିଏ କେଉଁଭଳି ଭାବରେ କହୁଛନ୍ତି। ଯେମିତି ଉଦାହରଣ ସ୍ୱରୂପ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଗଙ୍ଗା ନଦୀର ଜଳ ତାର ଟେଷ୍ଟ ଗୋଟେ ନା ଅଲଗା ଅଲଗା? ସବୁଦିନ ତମେ ଇଏ କରୁଛ, ତିଳ କଲାବେଳେ ଗଙ୍ଗା ଜଳ ପାନ କରୁଛ, ଗଙ୍ଗା ଜଳ ପାନ କରୁଛ, କିନ୍ତୁ ସେଇ ଗଙ୍ଗା ନଦୀ ତଟରେ ତେନ୍ତୁଳି ଗଛ ଅଛି, ଆମ୍ବ ଗଛ ଅଛି, ଲିମ୍ବ ଗଛ ଅଛି, ତେଣୁ ତାର ଅଲଗା ଅଲଗା ରସ ନା ନାହିଁ, ଗୋଟିଏ ରସ। ତେଣୁ ସେଇଭଳି ଭାବରେ ଯେଉଁମାନେ ଯେଉଁ ଅବସ୍ଥାରେ ଅଛନ୍ତି, ଗୁଣର ପ୍ରଭାବରେ ଅଛନ୍ତି, ତେଣୁ ସେଇ ଗୁଣ ପ୍ରଭାବ ଦ୍ୱାରା ତାଙ୍କର ମୁଖରୁ ସେଇ ପ୍ରଭାବ କଥା ଆସୁଛି। ସେ କହିଲେ ନା ନା ଇଏ ବେଦରେ କର୍ମକାଣ୍ଡିଆ ଜିନିଷ ହେଉଛି ଶ୍ରେଷ୍ଠ ପରା, ସ୍ୱର୍ଗକୁ ଯିବା ପାଇଁ ଏଇଟା ହେଉଛି, ଆଉ ଅଧିକ କିଛି ଭଲ ଜିନିଷ ନାହିଁ। ଏଇଭଳି ଭାବରେ ବିଭିନ୍ନ ଚାର୍ବାକମାନେ ଚାର୍ବାକ ନାସ୍ତିକ ଅଛନ୍ତି, ଭଗବାନ କେହି ନାହାନ୍ତି, ଯାବତ ଯିବେ ସୁଗମ ଯିବେ ବିଭେଦ। ତେଣୁ ଏଇଭଳି ଭାବରେ ଅନେକ ଲୋକ ଅନେକ କଥା କହୁଛନ୍ତି, କିନ୍ତୁ ଉଦ୍ଧବ ମୁଁ ତୁମକୁ କହୁଛି, ତୁମେ ମୋର ପ୍ରିୟ ତଥାମି ନ ପାରମିଷ୍ଟ, ମୋର ଭକ୍ତମାନେ ଯେଉଁମାନେ ମୋର ଭକ୍ତ ସେମାନେ ତାଙ୍କର ଅନ୍ୟ କୌଣସି କାମନା ନଥାଏ, ଏମିତିକି ନ ପାରମିଷ୍ଠ୍ୟମ ବ୍ରହ୍ମପଦ ମଧ୍ୟ ସେମାନେ ଚାହାନ୍ତି ନାହିଁ, ନ ମହେନ୍ଦ୍ର ଧିଷ୍ଣ୍ୟମ ଇନ୍ଦ୍ରଲୋକ ମଧ୍ୟ ସେମାନେ ଚାହାନ୍ତି ନାହିଁ, ନ ସାର୍ବଭୌମ ଶ୍ରେଷ୍ଠ ସମ୍ରାଟ ହେବା ପାଇଁ ମଧ୍ୟ ଚାହାନ୍ତି ନାହିଁ, ନ ରସାଧିପତ୍ୟମ ତଳେ ଯେଉଁ ସବୁ ବିଭିନ୍ନ ଲୋକ ଅଛି ସେଠି ମଧ୍ୟ ରସାଧଳ ଇତ୍ୟାଦି ସେଠି ମଧ୍ୟ ଶ୍ରେଷ୍ଠ ଆଧିପତ୍ୟ କରିବା ପାଇଁ ଚାହାନ୍ତି ନାହିଁ, ଏମିତିକି ଯୋଗସିଦ୍ଧି ମଧ୍ୟ ଚାହାନ୍ତି ନାହିଁ। ବିଭିନ୍ନ ପ୍ରକାର 23 ପ୍ରକାର ଯୋଗସିଦ୍ଧି ଅଛି, 8 ମୁଖ୍ୟ, 10 ଗୌଣ ଏବଂ 5 ଆହୁରି ନିମ୍ନ, ଏମିତି 23 ପ୍ରକାର ଯୋଗସିଦ୍ଧି ମଧ୍ୟ ସେମାନେ ଚାହାନ୍ତି ନାହିଁ, ଏମିତିକି ଅପୁନର୍ଭବଂ ବା ମୁକ୍ତି ମଧ୍ୟ ସେମାନେ ଚାହାନ୍ତି ନାହିଁ। କେଉଁମାନେ ନା ମଜ୍ୟାର ପିତାତ୍ମେ ଇଚ୍ଛତି ମହତ୍ ବିନାନ୍ୟତ, ଯାହାର ପ୍ରାଣ ମୋ ପ୍ରତି ଅର୍ପିତ ହେଇଛି ସେ ମୋ ଛଡ଼ା ଅନ୍ୟ କିଛି ଚାହିଁବ ନାହିଁ। ତେଣୁ ଭଗବାନ କହୁଛନ୍ତି ଉଦ୍ଧବ ସେଇ ଭକ୍ତ ମୋର ଅତି ପ୍ରିୟ, ନ ତଥା ମୁଁ ପ୍ରିୟତମ, ସେଭଳି ମୋର ପ୍ରିୟତମ କେହି ନୁହନ୍ତି, ଆତ୍ମଯୋନି ବ୍ରହ୍ମା ନ ଶଙ୍କର ଶିବଜୀ ନ ତ ଶଙ୍କର୍ଷଣ ନୈବା ନ ଶ୍ରୀ, ତାଙ୍କର ପତ୍ନୀ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହଁ, ନୈବାତ୍ମା ନୈବାତ୍ମା କହିଲେ ମୋର ନିଜ ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ, ଯଥା ଭଗବାନ ତମେ ମୋର ଯେଭଳି ଭାବେ ପ୍ରିୟ। ତାହେଲେ ବ୍ରହ୍ମା କ'ଣ ଭଗବାନ ଭକ୍ତ ନୁହନ୍ତି, ଶିବ କ'ଣ ଭଗବାନ ଭକ୍ତ ନୁହନ୍ତି, ଶଙ୍କର୍ଷଣ କ'ଣ ତାଙ୍କର ଭକ୍ତ ନୁହନ୍ତି, ଶ୍ରୀ କ'ଣ ଭଗବାନ ଭକ୍ତ ନୁହନ୍ତି, ତାହେଲେ ଏଭଳି କାହିଁ କହିଲେ ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, କହିଲେ ଯେମିତି ବ୍ରହ୍ମା ଯଦିଓ ଭଗବାନ ଭକ୍ତ କିନ୍ତୁ ତାଙ୍କର ପୁତ୍ର ହିସାବରେ ସେ କହୁଛନ୍ତି, ସେଇଭଳି ଭାବରେ ଶିବଜୀ ତାଙ୍କର ଅବତାର ତାଙ୍କର ଇଏ ଶଙ୍କର୍ଷଣ ମଧ୍ୟ ସେଇଭଳି ଭାବରେ ତାଙ୍କର ଅଂଶ ହିସାବରେ କହୁଛନ୍ତି, ସ୍ତ୍ରୀ ସେ ତାଙ୍କର ସ୍ତ୍ରୀ ଏଇ ବିଷୟରେ କହୁଛନ୍ତି, ସମସ୍ତେ ତାଙ୍କର ଭଗବାନ ଭକ୍ତ। ଯଶୋଦା ଯଶୋଦା କ'ଣ ତାଙ୍କଠାରୁ ଅଧିକ ପ୍ରିୟ ନୁହଁ, ଯଶୋଦା ଉଦ୍ଧବଙ୍କଠାରୁ କ'ଣ ଅଧିକ ପ୍ରିୟ ନୁହଁ, ଗୋପୀମାନେ କ'ଣ ଅଧିକ ପ୍ରିୟ ନୁହନ୍ତି, ଏଇ ଯେଉଁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଭକ୍ତ ମୋର ପ୍ରିୟ ସେ କଥା କହିବା ପାଇଁ ଚାହୁଁଛନ୍ତି, ଭଗବାନ ସେଇ ଆଶାରେ କହୁଛନ୍ତି କଥା। ନହେଲେ ପ୍ରକୃତରେ ନନ୍ଦ ଯଶୋଦା ଆଦି ଏମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଏମିତି ଗୋପୀମାନେ ଅତ୍ୟନ୍ତ ପ୍ରିୟ, ଯେଉଁଥିପାଇଁ କି ଉଦ୍ଧବ ଯେତେବେଳେ ଯାଇଥିଲେ ବୃନ୍ଦାବନ ସେତେବେଳେ କ'ଣ କହିଥିଲେ, ଗୋପୀମାନଙ୍କର ଚରଣ ଧୂଣି କାମନା କରିଥିଲେ। ତେଣୁ ଏଭଳି ଭାବରେ ଭଗବାନ କହୁଛନ୍ତି ଯେ ନିରପେକ୍ଷ ମୁନିଂ ଶାନ୍ତଂ ନିର୍ବୀର ସମଦର୍ଶନ ଅନୁପ୍ରଜା ମହଂ ନିତ୍ୟଂ ପୁଏୟାତି ଜିରେ ଋଣୁହି। ଭଗବାନ କହୁଛନ୍ତି ମୁଁ ଆଉ କ'ଣ କହିବି ଉଦ୍ଧବ, ଭକ୍ତଙ୍କର ମୁଁ ପଶ୍ଚାତର ଅନୁସରଣ କରୁଛି, ଭକ୍ତ ଯେମିତି ମୋର ପଶ୍ଚାତ ଅନୁସରଣ କରୁଛନ୍ତି ମୁଁ ମଧ୍ୟ ଭକ୍ତର ପଶ୍ଚାତରେ ଅନୁସରଣ କରୁଛି, କାହିଁକି ନା ଭକ୍ତର ଧୂଳି ଟିକେ ମୋ ପାଖରେ ପଡ଼ିଛି, ମୋ ମୁଣ୍ଡରେ ପଡ଼ିଯିବ, ଏଇ ଭାବନାରେ ମୁଁ କରୁଛି। ଭଗବାନ ଏଭଳି କଥା କହୁଛନ୍ତି, ଆଉ କାହା କଥା କହିବ। ତେଣୁ ଭକ୍ତ ଯେ ଭଗବାନ କେତେ ପ୍ରିୟ ଏଥିରେ ଆମେ ଜାଣିବା, ତେଣୁ ଏଇଭଳି ଭାବରେ ଭକ୍ତି ବିଷୟରେ ଭଗବାନ କହି କହୁଛନ୍ତି ଯଥାଗ୍ନି ସୁସମୁଧାର୍ଚ୍ଚି କରୋତି ଏଧା ଶିବ ସ୍ମଶାତ୍ ତଥା ମଦ୍ଭିଷା ଭକ୍ତି ଦେବୀ ନା ଶ୍ରୀକୃଷ୍ଣ ସ। ଯେଭଳି ଭାବରେ ଅଗ୍ନି, ଅଗ୍ନିରେ ଯେତେ କାଠ ପକେଇଲେ ମଧ୍ୟ ସେ ସବୁ ଜାଳିକି ଭସ୍ମ କରିଦେବ। ସେଇଭଳି ଭାବରେ ଭଗବାନଙ୍କ ବିଷୟରେ ଯେଉଁମାନେ ଭକ୍ତି କରନ୍ତି, ସେ ଭକ୍ତି ଦ୍ୱାରା ତାଙ୍କର କୌଣସି ପାପ ଆଉ ରହିବ ନାହିଁ, ସବୁ ଧ୍ୱଂସ ହୋଇଯିବ। ତେଣୁ ଭଗବାନ କହୁଛନ୍ତି ଉଦ୍ଧବ ନ ସାଧାୟତି ମାଂ ଯୋଗ ନ ସାଂଖ୍ୟଂ ଧର୍ମ ଉଦ୍ଧବ ନ ଶ୍ରଦ୍ଧା ତପସ୍ୟାଗ ଯଥା ଭକ୍ତି ମମର୍ଜିତା। ଉଦ୍ଧବ ମୋତେ ଯୋଗ ବା ସାଂଖ୍ୟ ଆଲୋଚନା ବା ବର୍ଣ୍ଣାଶ୍ରମ ଧର୍ମ ବା ସ୍ୱାଧ୍ୟାୟ ଶାସ୍ତ୍ର ଅଧ୍ୟୟନ ବା ତପସ୍ୟା ବା ତ୍ୟାଗ ଇତ୍ୟାଦି ଏତେ ମୋତେ ପ୍ରାପ୍ତ ହେବା ପାଇଁ ଏତେ ଉନ୍ନତ ସ୍ତରର ନୁହେଁ ସେସବୁ, ଯେଉଁଭଳି ଭାବରେ ଜଣେ ଭକ୍ତିରେ ମୋତେ ପ୍ରାପ୍ତ ହୋଇପାରିବ। ଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟ, କେବଳ ଭକ୍ତି ଦ୍ୱାରା ହିଁ ମୁଁ ଗ୍ରହଣୀୟ ହୋଇପାରିବି, ମୋତେ ଜାଣିପାରିବ ସେ। ଶ୍ରଦ୍ଧାତ୍ମା ପ୍ରିୟ ସଦାମ, ତେଣୁ ସେ ଭକ୍ତ ମୋର ଅତ୍ୟନ୍ତ ପ୍ରିୟ। ଭକ୍ତି ପୁନାତି ମୋର ନିଷ୍ଠା, ଯେଉଁମାନେ ମୋ ନିଷ୍ଠା ମୋ ପ୍ରତି ନିଷ୍ଠା କରି ଭକ୍ତି ଆଚରଣ କରୁଛନ୍ତି ତାଙ୍କୁ ସେ ପବିତ୍ର କରିଦିଅନ୍ତି। ସ୍ୱପକାନ ବି ସମବାଦ, ତେଣୁ କୁକୁର ବୋଲି ଚଣ୍ଡାଳ ହେଲେ ମଧ୍ୟ ସେ ମଧ୍ୟ ପବିତ୍ର ହୋଇଯାଏ। ତେଣୁ ଏଇ ଯେଉଁ ଭଗବାନଙ୍କର ଭକ୍ତ ସେମାନେ ସବୁବେଳେ ବାଗ୍ଗଦା ଦ୍ରବତୀ ଯଶ ଚିତ୍ତଂ ହୃଦୟତି ଅଭିକ୍ଷଣ ହସତ ହସତି କ୍ୱଚିତ୍ ବିଲର୍ଜ ଉଦ୍ଗାୟତି ନୃତ୍ୟତି ଚ ମଦଭକ୍ତି ଯୁକ୍ତ ଭୁବନଂ ପୁନାଦି। ସେମାନେ ଭଗବାନ କଥା ଠିକ୍ ଭାବରେ କହିପାରନ୍ତି ନାହିଁ, ଗଦଗଦ ହେଇଯାଆନ୍ତି, କଥା କହିଲା ବେଳକୁ ଜୟ ଜୟ ଗ ଗ ଏମିତି ହେଇକି କହନ୍ତି, ଯେମିତି ମହାପ୍ରଭୁ କହୁଥିଲେ ଜଗନ୍ନାଥ ମୋତେ ଉଚ୍ଚାରଣ କରିବ ଜୟ 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 ଗ ଗ ଗ ଏଇଭଳି ଭାବରେ କହୁଥିଲେ। ତେଣୁ ଯଦା ଯଥାତ୍ମା ପରିମୃଜତୋଷୋ ମତ୍ପୁଣ୍ୟଗାଥା ଶ୍ରବଣାଭିଧାନୈ ତଥା ତଥା ସତିଭସ୍ତ ସୂକ୍ଷ୍ମ ଚକ୍ଷୁର୍ଜୈବାଞ୍ଜନ ସମ୍ପ୍ରଯୁକ୍ତମ୍। ଯେମିତି ଜଣେ ଅନ୍ଧ, ସେ କିଛି ଦେଖିପାରୁନି, ଜଣେ ତାଠୁ ଅଧିକ ଟିକେ ଦେଖିବ କଣା ବ୍ୟକ୍ତି ନା କି, ତାଠୁ ଅଧିକ ଦେଖିବ ଦୁଇଟା ଚକ୍ଷୁ ଯାହାର ଅଛି, ପୁଣି ତାଠୁ ଅଧିକ କିଏ ଦେଖିବ ନା, ଯେଉଁ ଚକ୍ଷୁ ଯାହାର ଆହୁରି ପାୱାରଫୁଲ୍ ଅଛି, ସେ ଆହୁରି ବହୁତ ସୂକ୍ଷ୍ମ ଜିନିଷ ଦେଖିପାରିବ ନାଇଁ କି। ସେଇଭଳି ଭାବରେ ଯେତେ ଆମର ଆତ୍ମା ପରିଷ୍କୃତ ହେଉଥିବ ଭଗବାନ ଭଜନରେ, ଭଗବାନ ପୁଣ୍ୟ ଗାଥା ଶ୍ରବଣାଭିଧାନୀ ଭଗବାନ କଥା ଶ୍ରବଣ ଇତ୍ୟାଦି ମାଧ୍ୟମରେ ସେ ସେତେ ଜଣେ ପବିତ୍ର ହେଇକିରି ଭଗବତ ସୂକ୍ଷ୍ମ ତତ୍ତ୍ୱକୁ ସବୁ ସେ ଜାଣିବ। ବିଷୟାନ୍ ଧାତଶ୍ଚିତ ବିଷୟସୁ ବିସର୍ଜତେ ମମନୁସ୍ମର ଚିତ୍ତଂ ମୟୈବ ପ୍ରବିଲୀୟତେ। ଯେମିତି ଜଣେ ସାଧାରଣ ଶତକଡ଼ା ଅନୁସାର ଭାବ ଲୋକ କ'ଣ ଚିନ୍ତା କରନ୍ତି ସକାଳୁ ରାତି ପର୍ଯ୍ୟନ୍ତ, କେମିତି ବିଷୟ ଉପଭୋଗ କରିବେ ସବୁ କଥା, ବିଷୟାନ୍ ଧାତଶ୍ଚିତ ବିଷୟସୁ ବିସର୍ଜତେ, ତେଣୁ ବିଷ ଭିତରେ ସେଇ ବିଷୟରେ ହିଁ ରହିଥିବ। ସେଭଳି ଭାବରେ ମମନୁସ୍ମର ଚିତ୍ତଂ ସେମାନେ ଭଗବାନଙ୍କର ଅନୁସରଣ କରୁଥିବେ, ନୈବ ପ୍ରବିଲିୟତି ଭଗବାନ ପାଖରେ ସେ ରହିବେ। ତେଣୁ ଏଭଳି ଭାବରେ କହି ନ ତଥା ସେ ଭବେତ୍ କ୍ଲୋଶୋ ମନ୍ଦସ୍ୟ ପ୍ରସଙ୍ଗତ ଜ୍ୟୋତିଷ ସଂଜ୍ଞା ଯଥା ପୁଂସ ତଥା ତତ୍ସଙ୍ଗୀ ସଙ୍ଗତ। ତେଣୁ ଏଇ ଯେଉଁ ବିଷୟ ଚିନ୍ତା, ଏଇ ଯେଉଁ ବିଷୟ ବନ୍ଧନ, ବେଶୀ ସବୁଠାରୁ ବେଶୀ ବନ୍ଧନ କେଉଁଟା, ନ ତଥା ସେ ଭବେତ୍ କ୍ଲେଶ ହଉ, ଏ ବିଷୟ ଚିନ୍ତା କରି ସେ ଜଣେ କଷ୍ଟ ପାଉଛି। ବନ୍ଧସ୍ୟା ଅନ୍ୟ ପ୍ରସଙ୍ଗତ, ଏବଂ ଭୌତିକ ବନ୍ଧନ ଯେଉଁ ହେଉଛି ବିଶେଷ ସବୁଠାରୁ ବଡ଼ କାରଣ କ'ଣ ନା, ଜ୍ୟୋତିଷ ସଂଜ୍ଞା ଯଥା ପୁଂସ ସ୍ତ୍ରୀ ସଙ୍ଗ ଯେଉଁଭଳି ଭାବରେ ବନ୍ଧନ ହୁଏ ତଥା ତତ୍ସଙ୍ଗୀ ସଙ୍ଗତ। ତେଣୁ ସେଇଭଳି ଭାବରେ ଯେଉଁମାନେ ଜ୍ୟୋତିଷ ସଙ୍ଗୀ ସ୍ତ୍ରୀ ସଙ୍ଗୀ ଯେଉଁମାନେ, ତାଙ୍କର ଯିଏ ସଙ୍ଗ କରିବ ସିଏ ଆହୁରି ବେଶୀ ମାରାତ୍ମକ ସିଏ, କାହିଁକି ବିଶ୍ୱନାଥ ଠାକୁର କହୁଛନ୍ତି ସ୍ତ୍ରୀ ସଙ୍ଗୀ ଯିଏ ସ୍ତ୍ରୀ ସଙ୍ଗ କରିବ, ସ୍ତ୍ରୀଟା ଲଜ୍ଜାବଶତଃ ଆଉ ଏତେଟା ଇଏ ନ କରିପାରେ। ସ୍ତ୍ରୀ ସଙ୍ଗୀ ଯେମାନେ ଏଇ ସକଳ କଥା ଦ୍ୱାରା ମନେକର ଲଜ୍ଜା ଭୟ ଇତି ସବୁ ଥିବାରୁ ଜଣେ ସ୍ତ୍ରୀ ସଙ୍ଗ କଲାବେଳକୁ ଟିକିଏ ଚିନ୍ତା କରିବେ ସବୁ। କିନ୍ତୁ ସ୍ତ୍ରୀ ସଙ୍ଗୀର ଯିଏ ସଙ୍ଗ କରିବ ସେ ତ ସବୁବେଳେ ସେଇ ବିଷୟରେ ଆଲୋଚନା ଚାଲିଥିବ, ତା'ର ଫିଲ୍ମ ଭିତରୁ ଆରମ୍ଭ କରି କଥା ତାଙ୍କର ଆଉ ଲଜ୍ଜା ଭୟ କିଛି ନାହିଁ, ଚାଲିଥିବ କଥା ଚାଲିଥିବ ଦିନ ରାତି ଚବିଶ ଘଣ୍ଟା ଚାଲିଥିବ। ତେଣୁ ଉଦ୍ଧବ ତୁମେ ଏସବୁ ଏଭଳି ସତ୍ସଙ୍ଗ କଲେ ଏସବୁଥିରୁ ତୁମେ ମୁକ୍ତି ପାଇପାରିବ। ତେଣୁ ଅନ୍ତିମରେ ଭଗବାନ କହୁଛନ୍ତି ଯେ ହେ ଉଦ୍ଧବ ଧ୍ୟାନିନତ୍ଥଂ ଶ୍ରୁତିବ୍ରେଣ ଯୁଞ୍ଜତୁ ଜୈଗ୍ନୋ ମନଃ ସଞ୍ଜସଞ୍ଜାସ୍ୟତ୍ୟାସୁ ନିର୍ବାଣଂ ଦ୍ରବ୍ୟ ଜ୍ଞାନ କ୍ରିୟାଭ୍ରମ। ଉଦ୍ଧବ ତୁମେ ଏହିଭଳି ଭାବରେ ମୋର କଥା ଚିନ୍ତା କରି ମୋର ଭଜନ କଲେ ତୁମେ ପ୍ରକୃତରେ ଏ ଭୌତିକ ସଂସାର ବନ୍ଧନରୁ ନିର୍ବାଣ ବା ମୁକ୍ତ ହୋଇପାରିବ। ଇଦି ଶ୍ରୀମଦ୍ ଭାଗବତେ ମହାପୁରାଣେ ଶ୍ରୀବ୍ରହ୍ମସୂତ୍ରଭାଷେ ପରମହଂସଂ ସଂହିତାୟାଁ ବୈଶିକ୍ୟାଁ ଏକାଦଶସ୍କନ୍ଧେ ଶ୍ରୀ ଭଗବତ ଉଦ୍ଧବ ସମ୍ବାଦେ ଚତୁର୍ଦ୍ଦଶ ଅଧ୍ୟାୟ ଓଂ ନମଃ ଭଗବତେ ବାସୁଦେବାୟ ଓଂ ନମଃ ଭଗବତେ ବାସୁଦେବାୟ ଓଂ।